आकाशवाणी ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଓଡ଼ିଶା ସମେତ ଚାରୋଟି ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଗତକାଲି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏପ୍ରିଲ 19ରୁ ଜୁନ୍ 1 ତାରିଖ ମଧ୍ୟରେ 7ଟି ପର୍ଯ୍ୟାୟରେ ହେବ ମତଦାନ, ଜୁନ୍ 4ରେ ଗଣତି। ଓଡ଼ିଶା ବିଧାନସଭା ଲାଗି ମେ 13ରୁ ଜୁନ୍ 1 ତାରିଖ ମଧ୍ୟରେ 4ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଲାଗି ଦେଶବ୍ୟାପୀ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରିବାକୁ କ୍ୟାବିନେଟ୍ ସଚିବ ଓ ସମସ୍ତ ମୁଖ୍ୟ ସଚିବଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଦେଶବାସୀ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଏବଂ ତୃଣମୂଳ କଂଗ୍ରେସ ନେତା ଶେଖ୍ ଶାହାଜାହାନ୍ଙ୍କ ଭାଇ ଶେଖ୍ ଆଲମଗୀରଙ୍କ ସମେତ ଅନ୍ୟ 2 ଜଣଙ୍କୁ ଗତକାଲି ସିବିଆଇ ଗିରଫ କରିଛି। ଓଡ଼ିଶା ସମେତ 4ଟି ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଗତକାଲି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଲୋକସଭାର 543ଟି ଆସନ ଏବଂ ଏହି 4ଟି ବିଧାନସଭା ଆସନ ଲାଗି ଏପ୍ରିଲ 19ରୁ ଜୁନ୍ 1 ତାରିଖ ମଧ୍ୟରେ 7ଟି ପର୍ଯ୍ୟାୟରେ ମତଦାନ ହେବ। ଏଥିସହିତ ବିହାର, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ ଓ ତାମିଲନାଡୁରେ ଖାଲିଥିବା 26ଟି ବିଧାନସଭା ଆସନ ଲାଗି ମଧ୍ୟ ଏହି ସମୟରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ 4ରେ ଫଳାଫଳ ପ୍ରକାଶ ପାଇବ। ଏଥିସହିତ ଗତକାଲିଠାରୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଦେଶବ୍ୟାପୀ ଲାଗୁ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 19ରେ 102ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏପ୍ରିଲ 26ରେ ଦ୍ୱିତୀୟ ପର୍ଯ୍ୟାୟରେ 99ଟି ଲୋକସଭା ଆସନ ପାଇଁ ଏବଂ ମେ 7ରେ 94ଟି ଲୋକସଭା ଆସନରେ ମତଦାନ ହେବାକୁ ଥିବାବେଳେ ମେ 13ରେ 96ଟି ଲୋକସଭା ଆସନ ଓ ପଞ୍ଚମ ପର୍ଯ୍ୟାୟରେ ମେ 20ରେ 49ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିଭଳି ଷଷ୍ଠ ପର୍ଯ୍ୟାୟରେ ମେ 25ରେ 57ଟି ଲୋକସଭା ଆସନ ଓ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଜୁନ୍ 1ରେ 57ଟି ଲୋକସଭା ଆସନରେ ମତଦାନ ହେବ। 147 ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭା ପାଇଁ ମେ 13, 20, 25 ଓ ଜୁନ୍ 1ରେ 4ଟି ପର୍ଯ୍ୟାୟରେ ମତଦାନ କରାଯିବ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେ କହିଛନ୍ତି ଦେଶରେ 97 କୋଟି ପଞ୍ଜିକୃତ ମତଦାତା ରହିଛନ୍ତି। 1.5 କୋଟି କର୍ମଚାରୀ 10,50,000 ଭୋଟ୍ ଗ୍ରହଣ କେନ୍ଦ୍ର ପରିଚାଳନା କରିବେ। ଏଥରକ 1,82,00,000 ମତଦାତା ପ୍ରଥମ କରି ମତଦାନ କରିବେ। 85 ବର୍ଷରୁ ଅଧିକ ବୟସର ମତଦାତା ଓ ଦିବ୍ୟାଙ୍ଗ ମତଦାତାମାନଙ୍କୁ ଘରୁ ମତଦାନ କରିବାର ସୁବିଧା ପ୍ରଦାନ କରାଯିବ। ଜଘନ୍ୟ ଅପରାଧ ମାମଲା ଥିବା ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇଥିବା ରାଜନୈତିକ ଦଳଗୁଡ଼ିକୁ ସେମାନେ କାହିଁକି ସେହି ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇଛନ୍ତି ତାହାର ସ୍ୱଷ୍ଟୀକରଣ ଦେବାକୁ ପଡ଼ିବ। ପର୍ଯ୍ୟାପ୍ତ ସଂଖ୍ୟାରେ ଇଭିଏମ୍ ଓ ଭିଭିପାଟ୍ ଉପଲବ୍ଧ ରହିଛି ଓ ନିର୍ବାଚନ ସୁଚାରୁ ରୂପେ ସମ୍ପନ୍ନ କରାଯିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ରାଜୀବ କୁମାର କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ସମୟରେ ବାହୁବଳ, ଅର୍ଥବଳ, ଭୁଲ ତଥ୍ୟ ଓ ଆଚରଣବିଧି ଲଙ୍ଘନ ଭଳି 4ଟି ଚ୍ୟାଲେଞ୍ଜ ଏହା ସମ୍ମୁଖରେ ରହିଛି। ଭୋଟ୍ ଗ୍ରହଣ ହେଉଥିବା ଦିନ ବାହୁବଳର ବ୍ୟବହାର ଉପରେ ଡ୍ରୋନ୍ ସହାୟତାରେ ଯାଞ୍ଚ କରାଯିବ। ନିର୍ବାଚନ ସମୟରେ ହିଂସା ଓ ରକ୍ତପାତର କୌଣସି ସ୍ଥାନ ନାହିଁ ଓ କମିଶନ ଏଭଳି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଆଇନ ଶୃଙ୍ଖଳା ରକ୍ଷାକାରୀ ଏଜେନ୍ସିଗୁଡ଼ିକୁ ମାଦକଦ୍ରବ୍ୟ, ଟଙ୍କା, ମାଗଣା ସାମଗ୍ରୀ ଓ ନିଶାଦ୍ରବ୍ୟ ବଣ୍ଟନକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ନେଣଦେଣ ଉପରେ ନଜର ରଖିବାକୁ ଏଜେନ୍ସିଗୁଡ଼ିକୁ କୁହାଯାଇଛି। ନିର୍ବାଚନ ସମୟରେ ବର୍ଜ୍ୟବସ୍ତୁ ପରିଚାଳନା ଓ କମ୍ କାଗଜ ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନିଶ୍ଚିତ କରିବାକୁ 2100 ପର୍ଯ୍ୟବେକ୍ଷକ ମୁତୟନ ହେବେ ବୋଲି ଆୟୋଗ କହିଛନ୍ତି। ଓଡ଼ିଶା ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି। ଏହି ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଆମ ସମ୍ଭାଦଦାତା ଜଣାଇଛନ୍ତି 21ଟି ଲୋକସଭା ଆସନ ଏବଂ 147ଟି ବିଧାନସଭା ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ଦେବା ଲାଗି ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକ ପରେ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କିତ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ତୋମାର କହିଛନ୍ତି ଆଗାମୀ ନିର୍ବାଚନରେ ବିଜେପି ଏକ ସମନ୍ୱିତ ରଣନୀତି ସହିତ ପୂରା ଦମ୍ରେ ଲଢ଼ିବାକୁ ପ୍ରସ୍ତୁତ ରହିଛି ଏଠାରେ ସୂଚନା ଦିଆଯାଇପାରେ ଯେ ରାଜ୍ୟରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଦେଶର ଚାରୋଟି ରାଜ୍ୟର ବିଧାନସଭା ସମେତ ଲୋକସଭା ନିର୍ବାଚନ ଲାଗି ଗତକାଲି କାର୍ଯ୍ୟସୂଚୀ ଘୋଷଣା ହେବା ପରଠାରୁ ଦେଶବ୍ୟାପୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ବାଚନ ଆୟୋଗ କ୍ୟାବିନେଟ୍ ସଚିବ ଓ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଘୋଷଣା ହେବାର 24 ଘଣ୍ଟା ମଧ୍ୟରେ ସମସ୍ତ ପୋଷ୍ଟର ହୋର୍ଡିଂ ସରକାରୀ ସମ୍ପତ୍ତି ଉପରେ କରାଯାଇଥିବା ବିଭିନ୍ନ ଚିତ୍ର ତଥା ପ୍ରାଚୀର ପତ୍ରଗୁଡ଼ିକୁ ହଟାଇବା ଲାଗି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ନିର୍ବାଚନ ଘୋଷଣା ହେବାର 48 ଘଣ୍ଟା ମଧ୍ୟରେ ସର୍ବସାଧାରଣ ସମ୍ପତ୍ତି ତଥା ରେଳଷ୍ଟେସନ୍ ଓ ବସ୍ଷ୍ଟାଣ୍ଡଗୁଡ଼ିକରୁ ମଧ୍ୟ ସମସ୍ତ ପ୍ରକାର ଅନଧିକୃତ ରାଜନୈତିକ ବିଜ୍ଞାପନଗୁଡ଼ିକୁ ହଟାଇଦେବା ଲାଗି ଆୟୋଗ ଜାରି କରିଥିବା ଏହି ନିର୍ଦ୍ଦେଶନାମାରେ କହିଛନ୍ତି ଏହାଛଡ଼ା ଘରୋଇ ସମ୍ପତ୍ତି ଉପରେ ଥିବା ଏଭଳି ଅନଧିକୃତ ରାଜନୈତିକ ବିଜ୍ଞାପନଗୁଡ଼ିକୁ ନିର୍ବାଚନ ଘୋଷଣା ହେବାର 72 ଘଣ୍ଟା ମଧ୍ୟରେ ହଟାଇଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ସେହିଭଳି ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀଙ୍କ ବ୍ୟତୀତ ରାଜନୈତିକ ଦଳ ପ୍ରାର୍ଥୀ କିମ୍ବା ଏଥିସହିତ ସମ୍ପୃକ୍ତ ଅନ୍ୟ କୌଣସି ବ୍ୟକ୍ତିବିଶେଷ ପ୍ରଚାର କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ବ୍ୟବହାର କରିପାରିବେ ନାହିଁ ବୋଲି ଆୟୋଗଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ବିଭିନ୍ନ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କିତ କୌଣସି ବିଜ୍ଞାପନ ପ୍ରକାଶନ ଉପରେ ଆୟୋଗ ରୋକ ଲଗାଇଛନ୍ତି ଯଦି ଏଭଳି କୌଣସି ବିଜ୍ଞାପନ ପ୍ରକାଶ ପାଇଥାଏ ତେବେ ଏହାକୁ ତୁରନ୍ତ ହଟାଇବା ଦିଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ବିଭିନ୍ନ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକର ସରକାରୀ ୱେବ୍ସାଇଟ୍ରେ ଥିବା ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫଟୋକୁ ଅପସାରଣ କରିବାକୁ ମଧ୍ୟ ଆୟୋଗ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି ନିର୍ବାଚନ ସମୟରେ ଯେକୌଣସି ପ୍ରକାର ଅଭିଯୋଗ ଶୁଣାଣି ଲାଗି ଏକ ଟୋଲ୍ ଫ୍ରି କଲ୍ ସେଣ୍ଟର ସ୍ଥାପନ କରାଯାଇଛି ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଦେଶବାସୀ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସମଗ୍ର ବିଶ୍ୱ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ ଦ୍ରତଗତିରେ ବିକାଶ ପଥରେ ଆଗେଇ ଯିବ ବୋଲି ଶ୍ରୀ ମୋଦି ଏହି ଅବସରରେ ସୁନିଶ୍ଚିତ କରିଛନ୍ତି ସେ କହିଛନ୍ତି 2014 ମସିହା ପୂର୍ବରୁ ଦେଶରେ ଅଳ୍ପ କିଛି ପଞ୍ଜିକୃତ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 1,25,000ରେ ପହଞ୍ଚିଛି ଏହି ଷ୍ଟାର୍ଟଅପ୍ଗୁଡ଼ିକ ଦେଶର 600ରୁ ଉର୍ଦ୍ଧ୍ୱ ଜିଲ୍ଲା ତଥା ଦେଶର ପ୍ରାୟ 90% ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ଟାୟାର 2 ଓ ଟାୟାର 3 ସହରଗୁଡ଼ିକର ଯୁବବର୍ଗ ଏହି ଷ୍ଟାର୍ଟଅପ୍ ବିପ୍ଳବର ନେତୃତ୍ୱ ନେଉଛନ୍ତି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 10 ବର୍ଷ ପୂର୍ବେ ଗ୍ରାମାଞ୍ଚଳର ମହିଳାମାନେ ସାଇକେଲ୍ ଚଢ଼ିପାରୁ ନ ଥିବାବେଳେ ବର୍ତ୍ତମାନ ସେମାନେ ଡ୍ରୋନ୍ ପାଇଲଟ୍ ଭାବେ ଉଭା ହୋଇଛନ୍ତି ଏହାଦ୍ୱାରା ସମାଜରେ ବହୁବିଧ ସକାରାତ୍ମକ ପ୍ରଭାବ ଉପଲବ୍ଧ ହେଉଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଗସ୍ତ କରି ପାଲନାଡୁ ଜିଲ୍ଲାର ଚିଲା କାଲୁରିପେଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏନ୍ଡିଏର ଏକ ନିର୍ବାଚନୀ ବୈଠକରେ ଅଧ୍ୟକ୍ଷତା କରିବେ ଗତକାଲି ବିଜୟୱାଡ଼ାଠାରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଗାମୀ ସାଧାରଣ ନିର୍ବାଚନ ଅବସରରେ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ଏନ୍ଡିଏର ଏହି ପ୍ରଥମ ନିର୍ବାଚନୀ ବୈଠକରେ ଟିଡିପି ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପବନ କଲ୍ୟାଣ ମଧ୍ୟ ଯୋଗଦେବେ ବୋଲି ଶ୍ରୀ ତାୱଡେ କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ମେଣ୍ଟ ଭାଗିଦାରୀ ଟିଡିପି ଜନସେନା ଓ ବିଜେପି ପ୍ରାୟ 10 ବର୍ଷ ପରେ ଏକାଠି ଗୋଟିଏ ନିର୍ବାଚନୀ ବୈଠକରେ ଅଂଶଗ୍ରହଣ କରିବେ ଗତ 11 ତାରିଖ ଦିନ ଏନ୍ଡିଏର ଏହି ଭାଗିଦାରୀ ଦଳଗୁଡ଼ିକ ମଧ୍ୟରେ ରାଜ୍ୟରେ ଲୋକସଭା ଏବଂ ବିଧାନସଭା ଆସନ ଆବଶ୍ଚନ ନେଇ ଚୂଡ଼ାନ୍ତ ହୋଇସାରିଛି ମିଳିଥିବା ସୂଚନା ଅନୁଯାୟୀ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ 6ଟି ଲୋକସଭା ଏବଂ 10ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଥିବାବେଳେ ଟିଡିପି 17ଟି ଲୋକସଭା ଓ 144ଟି ବିଧାନସଭାରେ ଆସନ ଦେବ ତୃଣମୂଳ କଂଗ୍ରେସ ନେତା ଶେଖ୍ ଶାହାଜାହାନ୍ଙ୍କ ଭାଇ ଶେଖ୍ ଆଲମଗୀରଙ୍କ ସମେତ ଅନ୍ୟ 2 ଜଣ ଗତକାଲି ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି କୋଲକାତାର ନିଜାମ ପ୍ୟାଲେସ୍ଥିତ କାର୍ଯ୍ୟାଳୟରେ 9 ଘଣ୍ଟା ଧରି ମାରାଥନ୍ ଜେରା ପରେ ଗତ ଜାନୁଆରୀ 5 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ଆକ୍ରମଣ କରିବା ଅଭିଯୋଗରେ ସିବିଆଇ ସେମାନଙ୍କୁ ଗିରଫ କରିଛି ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଓଡ଼ିଶା ସମେତ 4ଟି ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଗତକାଲି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଏପ୍ରିଲ 19ରୁ ଜୁନ 1 ତାରିଖ ମଧ୍ୟରେ 7ଟି ପର୍ଯ୍ୟାୟରେ ହେବ ମତଦାନ ଓଡ଼ିଶା ବିଧାନସଭା ଲାଗି ମେ 13ରୁ ଜୁନ 1 ତାରିଖ ମଧ୍ୟରେ 4ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଏବଂ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଦେଶବାସୀ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି